ଗୋପାଳ ବଲ୍ଲଭ ଦାସଙ୍କ ରଚିତ ଉପନ୍ୟାସ ଭୀମା ଭୂୟାଁର ତୃତୀୟ ପରିଚ୍ଛେଦ ହୋଇଛି ବସନ୍ତ କାଳ, ରାବ ଦେଉଛି କୋକିଳ, ଚାରୁତରୁ ଲତାକୁଳ ଅଙ୍ଗରେ ନବଦୁକୁଳ, ଲୋହିତ ହରିତ ପିତେ ରଞ୍ଜିତ ଶିଖରୀ ଚୂଳ, ବିଶାଳ ରସାଳ ଶିରେ ସୁଗନ୍ଧ ବକୁଳମାଳ, କିଂସୁକ ମଣ୍ଡିତ କୁଞ୍ଜେ ମତ୍ତ ମଧୁକର ରୋଳ, ଯୋଗୀ ଭୋଗୀ ମନ ଚୋରା ସୁଧିରେ ମଳୟା ନୀଳ, ମଦନ ମାଦକକାରୀ ସକଳ ମଞ୍ଜୁଳ ଠୁଳ, ଦେଖି ଶୁଣି ଯୁବାଜନ ହୃଦୟ ମନ ବିକଳ। କିନ୍ତୁ ଭୂୟାଁପଲ୍ଲୀର ମଣ୍ଡୁଆ ଦୁଆରେ ଯେ ଯୁବକ ବସିଅଛି ତାହାର ମନ ଅଚଳ କି ଚଞ୍ଚଳ ଜଣାଯାଉ ନାହିଁ। ଭିତରେ ଯାହା ହେଉ ବାହାର ଦଳ ଉଜ୍ଜ୍ୱଳ କଜ୍ଜ୍ୱଳ, ଏହା ବୋଲି ନୟନ ଅୟନ ବିଦୁର କଳା ଭଳି ନୁହେଁ। ରାମକୃଷ୍ଣ ତପ୍ତ କାଞ୍ଚନ କିମ୍ବା ତମ୍ବା ତାର ଭଳି ନଥାଇ ନବଦୁର୍ବା ଦଳ ମରକତ ଗଞ୍ଜନ ବାସ ଜଳ ନବଘନ ପରିଥିଲେ। ପୁଣି ଯୌବନର ଗୌରଶ୍ୟାମ ବିଚାର ନାହିଁ, ଯୁବକର ବୃଷସ୍କନ୍ଧ ବିଶାଳ ବକ୍ଷ କରିକର ପରି କରଯୁଗଳ, ମଲ୍ଲମର୍ଦ୍ଦନ ଘନ ଜଘନ ପ୍ରଭୃତି ପେଶୀପୂର୍ଣ୍ଣ ରସାଳ ମାଂସଳ ଅବୟବ ସବୁର ଯୌବନ ସୁଲଭ ଲାବଣ୍ୟ ମାଧୁରୀ ଲହରୀରେ ମନ ନୟନ ପଡ଼ି ନାସା ନୟନ ଅଧର ପ୍ରଭୃତି ପ୍ରତ୍ୟଙ୍ଗ କିମ୍ବା ଅଳକା କୁଣ୍ଡଳ ପ୍ରଭୃତି ଅଳଙ୍କାର ଲୋଡ଼ୁନାହିଁ। ସ୍ଥୂଳରେ ଶତଶାଳ ଗଦାଜିଣୀ ଯୁବକର ରୂପମାଧୁରୀ, ଏହି ହୃଷ୍ଟପୁଷ୍ଟ ମୂର୍ତ୍ତି ନୀରବ ନିସ୍ତବ୍ଧରେ ବସି ସୁନୀଳ ଉତ୍ତାଳ ତରଙ୍ଗ ମାଳୋପମ ଦିଗନ୍ତ ବ୍ୟାପୀ ଶୈଳଶ୍ରେଣୀରେ ସ୍ଥିର ଦୃଷ୍ଟି ରଖିଛି, କିନ୍ତୁ କିଛି ନ ଦେଖିଲା ପରି ବୋଧ ହେଉନାହିଁ। ଏହି ଅବସ୍ଥାରେ ପଶ୍ଚାତ୍ ଭାଗରୁ ଅନ୍ୟ ଏକ ଯୁବକ ଧୀରେ ଧୀରେ ଆସି ଉପବିଷ୍ଟ ଯୁବକର ଦୁଇ କାନ୍ଧରେ ହାତ ଦେଇ ନଇଁ ପଡ଼ି କହିଲା, କିରେ ଭୀମା କରୁଛୁ କ'ଣ? ଚମକି ପଡ଼ିଲା ପରି ହୋଇ ଭୀମା କହିଲା, କାହିଁ କିଛି ନାହିଁ ତ। ଏହା ଶୁଣି ଆଗନ୍ତୁକ କହିଲା, ରାମାଠୁ କ'ଣ ଲୁଚାଇବୁ ମ? ଭୀମା ତୋଠୁ କ'ଣ ଲୁଚେଇଲି କି? ରାମା ତେବେ ଆଗ ଭୀମା ନାହୁ କାହିଁକି? ଭୀମା ଆଗେ ଥିଲା କ'ଣ ଏବେ ନାହିଁ କ'ଣ? ରାମ ଆଗ ପରି ଚାଙ୍ଗୁନାଟ ନାହିଁ, ଡାଳଭଙ୍ଗା ଗୀତ ନାହିଁ, ଧାଙ୍ଗଡ଼ିଙ୍କର ସାଙ୍ଗ ନାହିଁ। ଭୀମା ସବୁଦିନ କି ଏକା କଥା ଥାଏ? ରାମ ତୁ ଯାହା କହ ମୁଁ ସବୁ ବୁଝିଛି ଯେ। ଭୀମା କ'ଣ ବୁଝିଛୁ କହିଲୁ? ରାମା ଭାଇ ବାହାଦିନଠୁ ତୁ ଆଉ ଆଗ ଭୀମା ନାହୁଁ। ଭୀମା ବାହା ହେଲାଣି ବୋଲି ଭାଇ ସିନା ଧାଙ୍ଗଡ଼ ନୁହେଁ, ମୁଁ ତ ଯେଉଁ ଧାଙ୍ଗଡ଼କୁ ସେଇ ଧାଙ୍ଗଡ଼। ରାମା ତୁ ଭୁଲେଇଲେ କି ରାମା ଭୁଲେ? ସେଇ ଚିନାବାଳିକି ଆଖେଇଥିଲୁ, ତାକୁ ଭାଇ ବାହା ହେଲାରୁ ତୁ ଏପରି ହୋଇଛୁ, ଏବେ ଭାଇ ମଲେ ତାକୁ ଦ୍ୱିତୀୟ ହେବୁ ନା? ଭୀମା ଦୂର ରାଢ଼ ଚାଣ୍ଡାଳ, ସିନାମାଳିକି ଦ୍ୱିତୀୟ ହେବି ବୋଲି ଭାଇଟା ମରିଯାଉ, କାହିଁକି ମୁଁ ମରିଗଲେ? ରାମା ହଁ ରେ, ଧାଙ୍ଗଡ଼ିଙ୍କ ସାଙ୍ଗରେ ଖାଲି ଗାଈ ବଜାଇ ଜାଣୁ, ଆଉ ଗୋଟିଏ ଧାଙ୍ଗଡ଼ି ଦେଖ, ଯାହା ହେବାର ହେଲୁ ସବୁ ବତେଇ ଦେବି। ତେବେ ବୁଝିଲୁ ଯେ ଖାଲି ଗାଇଲେ ବଜେଇଲେ ହେଲା କି ଆଉ କିଛି ଅଛି? ଭୀମା ଆଉ କ'ଣ ଅଛି? ରାମା ଆଗେ ବାହାଘର ଠିକ ହେଇଯାଉ। ଭୀମା ଘୋଡ଼ାରେ କିଏ ଆସୁଛି? ତୁ ଯା ଗାଁରେ ଖବର ଦେବୁ, ମୁଁ ଯାଉଛି ଏସବୁ ନିକେଇ ଦିଏ, ବସିବା ପାଇଁ ଦେବାକୁ ଖଣ୍ଡେ ରଖେ। ଏଥିରୁ ସ୍ପଷ୍ଟ ଦେଖାଯାଉଅଛି ଯେ ଅଶ୍ୱାରୋହୀ ନିଶ୍ଚେ ମଣ୍ଡୁଆକୁ ଆସିବେ, ସେ କିଏ କାହିଁକି ଆସୁଛନ୍ତି ବୋଲି ଜଣାଶୁଣା ନାହିଁ, ଅଥଚ ତାଙ୍କୁ ସତ୍କାର କରିବାକୁ ହେବ। ପୁଣି ଭୀମା ରାମା ଆପେ ଆପେ ତହିଁରେ ତତ୍ପର, କର୍ତ୍ତବ୍ୟ ପରାୟଣତା ସୂତ୍ରରେ କାଷ୍ଟ ପିତୁଳି ପରି ପରିଚାଳିତ। ଏହା ରାମା ଭୀମା କିପରି ମଣ୍ଡୁଆଠାରେ ଥିବା ଲୋକ ଆଡ଼ବାଙ୍କ କରି ନ ପାରନ୍ତି, ପୁଣି ମଣ୍ଡୁଆ ଛଡ଼ା ଭୂୟାଁପଲ୍ଲୀ ନାହିଁ, ଏହା ସମସ୍ତ ଗ୍ରାମବାସୀଙ୍କର ସାଧାରଣ ସଭା ବା ମଣ୍ଡପ ବୈଠକ ସ୍ଥାନ। ଏଇଠାରେ ଭଲମନ୍ଦ ବିଚାର ପାଇଁ ଗ୍ରାମବାସୀଙ୍କର ବୈଠକ ହୁଏ, ଏଇଠାରେ ଚାଙ୍ଗୁନାଟ ହୁଏ, ଏଇ ଘରେ ବୁଢ଼ାଏ ଗ୍ରାମର ସବୁ ଧାଙ୍ଗଡ଼ଙ୍କୁ ରାତିରେ ଜଗି ଶୁଅନ୍ତି, ଆଗନ୍ତୁକ ମାତ୍ରେ ଏଇଠାକୁ ଆସିଥାନ୍ତି। ତାଙ୍କର ପରିଚର୍ଯ୍ୟା ପାଇଁ ଗ୍ରାମବାସୀଙ୍କ ଠାରୁ ସଂଗୃହୀତ ଡାଲି ଚାଉଳ ଲୁଣ ଘିଅ ବର୍ଷକ ନିମିତ୍ତ ଗଚ୍ଛିତ, ପ୍ରାଣାନ୍ତ ହେଲେ ସୁଦ୍ଧା ଆତିଥ୍ୟ ଦ୍ରବ୍ୟ ପ୍ରତି କେହି ଆଖି ଦିଏ ନାହିଁ, ଏଇଠାରେ ଆଗନ୍ତୁକେ ଆଶ୍ରୟ ପାଇଥାନ୍ତି। ସେମାନଙ୍କର ଚର୍ଚ୍ଚା ପାଇଁ ପାଳି କରି ଗ୍ରାମବାସୀ ଦୁଇଜଣ ପୁରୁଷ ମଣ୍ଡୁଆରେ ଅହୋରାତ୍ର ଉପସ୍ଥିତ ଥାନ୍ତି। ଆଜି ସାଧୁ ସର୍ଦ୍ଦାର ପୁଅ ଭୀମା ଓ ଗ୍ରାମବାସୀ ରାମାର ସକାଳ ଓଳା ପାଳି, ଆଉ କେହି ଦେଖିବା ଶୁଣିବା କହିବା ଓ ବୋଲିବା ପାଇଁ ନଥିଲେ ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟଙ୍କ ପରି ଆପଣା ଆପଣା କର୍ତ୍ତବ୍ୟ ପାଳନରେ ସେ ଦୁହେଁ ସ୍ୱତଃପ୍ରବୃତ। ଏହା ସବୁ ରାଜାଜ୍ଞା ନୁହେଁ, ଅଥଚ କାଳେ କାଳେ ଗ୍ରାମରେ ଚଳି ଆସୁଛି। ଏ ପ୍ରଥା ଭଲ କି ମନ୍ଦ, କାହାରି ଦୃଷ୍ଟିପଥରେ ଆସିବା ଉଚିତ କି ନା, ତାହା ଭୂୟାଏ ବା ତାଙ୍କ ରାଜା ଜାଣନ୍ତି। ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଧର୍ମଶାଳା, ଟାଉନ୍ ହଲ୍ ପ୍ରଭୃତି ତୁଳନାରେ ଭୂୟାଙ୍କ ମଣ୍ଡୁଆ ଚାଳ ପାଖେ ତିଳରୁ ନ୍ୟୁନ ହୋଇପାରେ। ଛୋଟ ହୋଇଯିବା ଭୟରେ ତହିଁ ପ୍ରତି ତୃଷ୍ଟି ନ ଯାଇପାରେ। ସେ ଯାହା ହେଉ, କେତେ କେତେ ଧର୍ମଶାଳା କିଣେ ଗଲାଣି, କେତେ କେତେ ବଡ଼ ବଡ଼ ଦେବାଳୟ ପ୍ରଭୃତି କାଳଗର୍ଭରେ ବିଲୁପ୍ତ ହେଲାଣି, କିନ୍ତୁ ଭୂୟାଙ୍କ ମଣ୍ଡୁଆ ବ୍ୟବସ୍ଥା କାଳେ କାଳେ ରହିଅଛି। ପୁଣି ଆଉ କେତେ କାଳ ରହିବ ତାହା ବୋଲାଯାଇ ନପାରେ। ଉପରୋକ୍ତ ଚର୍ଚ୍ଚାବିଧି ଚିରକାଳ ରହୁ ବା ନ ରହୁ, ସେହି ପ୍ରଥା ଅନୁସାରେ ଭୀମା ଆପଣା କର୍ତ୍ତବ୍ୟ ପାଳନ କରିସାରିଲା ବେଳକୁ ଅଶ୍ୱାରୋହୀ ମଣ୍ଡୁଆ ଦ୍ୱାରେ ଉପସ୍ଥିତ। ଘୋଡ଼ାର ମୁହଁରେ ଜରିର ମୁହଁପଟା, ପିଠିରେ ଝାଲର ଦିଆ ବନାତର ଚାରିଜାମା, ନିଜେ ଘୋଡ଼ାର ରଙ୍ଗ ନାଲିଆ କୁମେଦ, ଆକୃତି ଖର୍ବ କିନ୍ତୁ ଅଙ୍ଗ ହୃଷ୍ଟପୁଷ୍ଟ, ପେଟ ତଳେ କିଛି ଅପେକ୍ଷାକୃତ ବଡ଼, ତାହା ନହିଥିଲେ ଆରୋହୀଙ୍କ ଗୋଡ଼ ତଳେ ଲାଗୁଥାନ୍ତା। ତଥାପି ପଡ଼ିଯିବାର ବିଶେଷ ଆଶଙ୍କାର କାରଣ ନାହିଁ। ଆରୋହୀଙ୍କ ଆକାର ପ୍ରତି ଦୃଷ୍ଟିରେ ବୋଧହୁଏ ଯେ ଦୁଇ ଜାନୁ ମଧ୍ୟରେ ଘୋଡ଼ା ଘେନି ସେ ପଦବ୍ରଜରେ ଆସିଛନ୍ତି, ତାହା ପ୍ରକୃତ ହୋଇଥାଉ କି ନଥାଉ, ଅବରୋହଣ କାଳରେ ଆରୋହୀଙ୍କି କିଛି ଜଣାଗଲା ପରି ଦେଖାଗଲା ନାହିଁ, କିନ୍ତୁ ତାହା ଘେନି ପରିଚୟ ବିଷୟରେ କିଛି ନ ଅଟକିଲା। ଦେଖିଲା ମାତ୍ରେ ଛାମୁ ପଟ୍ଟନାୟକ ବୋଲି ଚିହ୍ନିପାରି ଭୀମା ତରତରରେ ଆଗନ୍ତୁକଙ୍କୁ ଜୁହାର ହେଲା। ସେ ମଧ୍ୟ ସାଧୁ ସର୍ଦ୍ଦାରର ପୁଅ ବୋଲି ଚିହ୍ନି ଭୀମାକୁ ଘୋଡ଼ା ଧରାଇ ଦେଲେ। ଭୀମା କିଛି ଶଙ୍କିଗଲା, ତାହା ବୋଲି ଯେ ତାର ଅଙ୍ଗସୌଷ୍ଠବ ଛାଡ଼ିଗଲା କି ମାଧୁରୀ ଲହରୀ ଲୁଚିଗଲା ତା ନୁହେଁ। ସେ ଭୀତ କି ତ୍ରସ୍ତ ନ ହୋଇ ବିନୀତ ସମ୍ଭ୍ରମ ରୂପ ଧାରଣ କଲା। ପୂର୍ବ ତେଜ ଆଉ ରହିଲା ନାହିଁ। ସ୍ଥୂଳରେ କହିବାକୁ ଗଲେ ବଡ଼ ଆଗେ ସାନ ଯେପରି ଦେଖାଯାଇଥାନ୍ତି ସେହିପରି ଦେଖାଗଲା। ସର୍ଦ୍ଦାର ଅଛନ୍ତି ନା ବୋଲି ଛାମୁ ପଟ୍ଟନାୟକ ପଚାରନ୍ତେ, ହେଇ ଆସୁଛି କହି ଅଙ୍ଗୁଳି ନିର୍ଦ୍ଦେଶ କଲା। ଜଣକେତେ ଭୂୟାଙ୍କୁ ପଛରେ ଘେନି ସାଧୁ ସର୍ଦ୍ଦାର ଆଗେ ଆଗେ ଆସୁଥିବାର ଛାମୁ ପଟ୍ଟନାୟକ ଦେଖିଲେ। ତାଙ୍କୁ ମଧ୍ୟ ଦୂରୁ ଚିହ୍ନିପାରି ସାଧୁ ଗ୍ରାମ ମଧ୍ୟକୁ ଜଣେ ଲୋକ ଦୌଡ଼ାଇ ଦେଲା। ଶୁଖିଲା ପତ୍ର ବଣରେ ନିଆଁ ପରି ଛାମୁ ପଟ୍ଟନାୟକଙ୍କ ପ୍ରବେଶ ବାର୍ତ୍ତା ସାମାନ୍ୟ ଭୂୟାପଲ୍ଲୀରେ ଆଖି ପିଞ୍ଛଡ଼କେ ବୁଲିଗଲା। ସୁତରାଂ ସର୍ଦ୍ଦାରେ ଓ ଆଉ ଦୁଇ ଭୂୟାଏ ଜୁହାର କରୁ କରୁ ହରିଣୀ ପଲ ପରି ଭୂୟାଣୀଏ ଦେଖାଦେଲେ। କେହି ଖରେ କେହି ବା ଧୀରେ ଗତି କରୁଛି, କିନ୍ତୁ ମେଣ୍ଟ ଭାଙ୍ଗୁ ନାହିଁ। କେହି ଶାଢ଼ୀ ପିନ୍ଧିଛି, କେହି ଧଡ଼ି ପକାଇଛି, କାହାର ଲୁଗା ନୂଆ କାହାର ବା ପୁରୁଣା, କେହି ଧୋବ କେହି ମଇଳା ପିନ୍ଧିଛି। ଏହିପରି ସୁମନାଏ ମନ୍ଥର ଗାମିନୀ ସ୍ରୋତସ୍ରୋତିରେ ବିବିଧ ସୁମନ ମେଞ୍ଚା ଭାସିଲା ପରି ଅବଲୀଳାକ୍ରମେ ଆସୁଛନ୍ତି। ଏହା ଅତ୍ୟୁକ୍ତି ନୁହେଁ। ଆତୁଣ୍ଡି ଧାତୁକି ସୁନାରୀ ପ୍ରଭୃତି ପିତଲୋହିତ ପୁଷ୍ପପତ୍ର ମଣ୍ଡିତ କାହାରି ଗଭା ଅବଗୁଣ୍ଠନରେ ଆବୃତ ନୁହେଁ। ଏହା ବୋଲି ଆଉ ସବୁ ସମାନ ନୁହେଁ। କାହାର ଗଣ୍ଡ ଟଭା ଫଳ ପରି ଗୋଲ, କାହାର ବା ପାଚିଲା ଆମ୍ବ ପରି ଈଶତ୍ ଲମ୍ବ, କାହାରି ପୂର୍ଣ୍ଣେନ୍ଦୁ ମାଧୁରୀ, କେହି ବା ନିରସ ଶିରିଷ ଫଳ ପରି। ଏପରି ସ୍ଥଳେ ଲଳନାର ମନ କଳନା ସହଜ ନୁହେଁ, କିନ୍ତୁ ଦେଖାଯାଏ ଯେ ମାର ଗାରଡ଼ିଆର କାଳ ଭୁଜଙ୍ଗ ବାଳ କାଳଲୀଳା ପରି ଭୃଲତା ଭଙ୍ଗୀ ନାହିଁ, ଯତି ମନ ମଜାଇବା ଭଳି ନାସାଫୁଲ ନଥଝୁଲା ଠାଣି ନାହିଁ, ଛାତିକି ଅସମ୍ଭାଳ କଲା ଭଳି ବାରିଜ ନୟନା କୁନ୍ତର ମୁନ ନାହିଁ। ଅବଗୁଣ୍ଠନର ଅଭାବ ଏହାର କାରଣ କି ନା ତାହା ଭୂୟାମାନେ ଜାଣନ୍ତି। ତଥାପି ଖେଳା ଖଞ୍ଜରିଟ ନୟନ କି ରଦବାସେ ମୃଦୁହାସର ଅଭାବ ନାହିଁ, ଏ ସ୍ୱାଭାବିକ କି ନା ଭଲ କି ମନ୍ଦ ତାହା ଅସଭ୍ୟ ଆଖ୍ୟାଧାରିଣୀ ଭୂୟାଣୀଏ କିମ୍ବା ବିଦୁଷୀ ରମଣୀୟ ଜାଣନ୍ତି। କିନ୍ତୁ ଏହା ସମସ୍ତେ ଜାଣନ୍ତି ଯେ ରାଜା ମହାରାଜାମାନେ ବଡ଼ ବଡ଼ ହୀରା ଲୀଳା ମୋତି ମାଣିକ୍ୟ ଲୋଡ଼ିଲା ପରି ଭୂୟାଣୀଏ କାଚ ପଥରମାଳି କଂସା ପିତ୍ତଳ ଖଡ଼ୁବଳା ଲୋଡ଼ିଥାନ୍ତି। ଯେ ଯେଡ଼େ ଥିଲା ଲୋକ ତାହାର ତେଡ଼େ ଗହଣା କିଣିପାରିଲେ ଦୁଇ ଚାରି ବିସା ନାଇବାକୁ ଦୁର୍ବଳା ଅବଳା କାତର ନୁହେଁ, କିନ୍ତୁ ଯୁବାଧୈର୍ଯ୍ୟ ମନ୍ଥନକୁ ଅଳକାବୃତ ଲପନ ନାହିଁ, ମନକୁ ଝାମ୍ପି ନେଉଥିଲା ଭଳି ଚନ୍ଦ୍ର ଝୁମ୍ପି ନାହିଁ, ଶୁକ୍ର ବୃହସ୍ପତିଙ୍କ ପରି ତାଟଙ୍କ ଜ୍ୟୋତି ନାହିଁ, ମାତ୍ର ବକ୍ଷସ୍ଥଳ ଯେଉଁ ନୀଳପିତ ଲୋହିତ ମାଳିରେ ଆବୃତ ତାହା ରମଣୀବୃନ୍ଦ ଗତି କଲାବେଳେ ଇନ୍ଦ୍ର କୋଦଣ୍ଡ ଭୂଷିତ ବିଚିମାଳା ପରି ଲୀଳାଖେଳା କରୁଛି। ଅଳଙ୍କାର ସୁନ୍ଦର ଅସୁନ୍ଦର କରୁ କି ଉଚ୍ଚ ନୀଚ କରୁ, ପ୍ରକୃତି ସବୁ ଭୂୟାଣୀଙ୍କ ମୁହଁ ଗୋଟିଏ ଛାଞ୍ଚରେ ଗଢ଼ିଲା ପରି ଦେଖାଯାଏ। ସମସ୍ତଙ୍କ ଲଲାଟ, ନାସିକା, ନୟନ, ଭୃଲତା, ଅଧର, ଚିବୁକ ଏକାପରି। ଏଥିରେ ଆଖି ପଡ଼ିଲେ ଭୂୟାଣୀଏ ନୁହେଁ ବୋଲି ଭୁଲ ହେବାର ସମ୍ଭାବନା ନାହିଁ। ତଥାପି ପ୍ରକୃତି କାଳର ମହିମାକୁ ଜିଣିପାରି ନାହିଁ। ବାଳିକା, ଯୁବତୀ, ପ୍ରୌଢ଼ା, ବୃଦ୍ଧାଙ୍କ ମଧ୍ୟରେ ଯେ ପ୍ରଭେଦ ତାହା ପୂର୍ଣ୍ଣ ମାତ୍ରାରେ ବିଦ୍ୟମାନ। ସଭିଙ୍କି ପଛକୁ ପକାଇ ଯୁବାକାଳ ଆଗଭର ହୋଇଅଛି। ପୁଣି ଏମାନେ ଭୂୟାଣୀ ବୋଲି ମନେ ରଘେନି ଯେଉଁ ସୌନ୍ଦର୍ଯ୍ୟ ଲାବଣ୍ୟ ମାଧୁରୀ ପ୍ରଭୃତିରେ ନେପାଳୀ, ଭୋପାଳୀ, ଇରାନୀ, ଜାପାନୀ, ତୈଲଙ୍ଗୀ, ବଙ୍ଗାଳୀଙ୍କି ଭୂଷିତ କରିଥାଏ ତହିଁରେ ମୁକ୍ତ ହସ୍ତ। ତଥାପି ଯୌବନର ଅସ୍ଥିର ପଣିଆ ଛାଡ଼ି ନାହିଁ, ପାଞ୍ଚ ଆଙ୍ଗୁଠି ସମାନ କରି ଦେଖିନାହିଁ। ସବୁଠାରୁ ଚିନାମାଳୀ ତାହାର ବିଶେଷ ଅନୁଗ୍ରହର ପାତ୍ର ପରି ଦେଖାଯାଏ। ସେ ତିଳ ସର୍ଦ୍ଦାରର ଝିଅ, ଏଣିକି ପୁଣି ସାଧୁ ସର୍ଦ୍ଦାରର ବଡ଼ ବୋହୂ। ଏଥିଯୋଗୁଁ ସେ ବିଶେଷ ଅନୁଗ୍ରହର ପାତ୍ର କି ନା ତାହା ଯୌବନ ଜାଣେ, କିନ୍ତୁ ତାକୁ ସାନ ବଡ଼ ସବୁ ଭୂୟାଣୀ ଆଗ କରିଛନ୍ତି। ପଲରେ ବନ୍ଦଣା ଗାଈ ବା ନାଟୁଆ ପଞ୍ଝାରେ ଶ୍ରୀଗାହଣ ପରି ହୋଇଛି, ତଥାପି ସେ ଫୁଲେଇ ନ ହୋଇ କାନ୍ଦି ଘେନି କଦଳୀ ଗଛ ନଇଲା ପରି ଦେଖାଯାଉଛି। ଆଗଭର ହେବାକୁ ସେ ତରବର ନୁହେଁ, ତା ପଛରେ ରହିବାକୁ ସବୁରି ଚେଷ୍ଟା। ଯାହା ଆଗ ତାହା ସବୁ ହାତରେ, ସେହି ଅନୁସାରେ ସେ ଛାମୁ ପଟ୍ଟନାୟକଙ୍କ ଛାମୁରେ ଭୂଇଁଲିପି ଅନ୍ୟ ଜଣଙ୍କ ହାତରୁ ପିଢ଼ା ନେଇ ଥୋଇଲା। ବଡ଼ର ଯେ ସାନ ହେବା ଆବଶ୍ୟକ ତାହା ଦେଖାଇଦେଲା। ଜଣାଶୁଣା ରୀତି ଅନୁସାରେ ଛାମୁ ପଟ୍ଟନାୟକ ପିଢ଼ା ଉପରେ ଠିଆ ହେଲେ। ଚିନାମାଳୀ ପ୍ରଭୃତି ମିଶି ତାଙ୍କ ଗୋଡ଼ରେ ହଳଦୀ ପାଣି ଢାଳିଦେଲେ। ସମସ୍ତେ ହୁଳାହୁଳି ଦେଇ ବନ୍ଦାପନା ସାରି ଚୌତିରେ ଟଙ୍କା ଦିଓଟି, ଖଜିର ପଟିଆ, ବୋଇତି କଖାରୁ, କନ୍ଦମୂଳ, ପାହାଡ଼ିଆ ବ୍ରିହି ପ୍ରଭୃତି ଛାମୁରେ ରଖି ଜୁହାର କରି ଠିଆ ହେଲେ। ଛାମୁ ପଟ୍ଟନାୟକ ଚୌତିରୁ ଟଙ୍କା ଦିଓଟି ଉଠାଇ ନେଇ ତହିଁରେ ଚାରୋଟି ରଖିଦେଲେ। ପୁଣି ପିଢ଼ାରୁ ଅପସରି ଯାଇ ଖଜିର ପଟିଆ ପ୍ରଭୃତି ତାଙ୍କ ଘରଠାକୁ ପଠାଇ ଦେବାକୁ ସର୍ଦ୍ଦାରଙ୍କୁ କହିଲେ। ତେଣେ ସର୍ଦ୍ଦାରଙ୍କର ବୋହୂ ଟଙ୍କା ଚାରୋଟି ଉଠାଇ ନେଇ ଆଉମାନଙ୍କ ସଙ୍ଗେ ପୂର୍ବପରି ଠିଆ ହୋଇ ରହିଲେ। ଏହା ଏକ ପ୍ରକାରର ଅଭ୍ୟର୍ଥନା, ଏଥିପାଇଁ ସଭା ସମିତି ନାହିଁ, ସ୍ୱର୍ଣ୍ଣାକ୍ଷରେ ଅଭ୍ୟର୍ଥନା ପତ୍ର ନାହିଁ, ପାର୍ଚମେଣ୍ଟ କାଗଜରେ ମୋତିମାଣିକ୍ୟ ଝରା ନାହିଁ, କାରୁକାର୍ଯ୍ୟ ଶୋଭିତ ପତ୍ରାଧାର ନାହିଁ, ଏ ପାଖରୁ ବା ସେ ପାଖରୁ ପୂର୍ବ ପ୍ରସ୍ତୁତ ବକ୍ତୃତା ନାହିଁ, ଧନ୍ୟବାଦର ଆଦାନ ପ୍ରଦାନ ବି ନାହିଁ। ଖଜିର ପଟିଆ ପ୍ରଭୃତି ଛାମୁ ପଟ୍ଟନାୟକଙ୍କ ଛାମୁରେ ଭେଟି, ପୁଣି ସେ ରାଜଦରବାରର ଲୋକ, ସୁନା ପଇତା, ପାଟ ପିତାମ୍ବର, ହାତୀ ଘୋଡ଼ା ଭେଟି ଦେଇଛନ୍ତି। ଏହା ମଧ୍ୟ ଜାଣନ୍ତି ଯେ ଭୂୟାମାନେ ଏହିପରି ଅଭ୍ୟର୍ଥନା କରି ଆସୁଛନ୍ତି। ସେହି ଶାସ୍ତ୍ରରେ ପୁରାଣରେ ଶୁଣିଛନ୍ତି ଓ ପଢ଼ିଛନ୍ତି ଯେ ଭକ୍ତିପ୍ରିୟ ଭଗବାନ ରାମକୃଷ୍ଣ ରୂପେ ଶବର ସବରୁଣୀଙ୍କ ଫଳମୂଳ ଗୋପାଳ ପୁଅଙ୍କ ଚକ୍ଷା କୋଳି ବିଦୁରଙ୍କ ଖୁଦ ସାଦରେ ଗ୍ରହଣ କରି ବଡ଼ ପ୍ରୀତ ହୋଇଥିଲେ। ଏଣୁକରି ଭକ୍ତି ବଡ଼ କି ସୁନାରୂପା ହୀରାଲୀଳା ବଡ଼ ସେ ଜାଣନ୍ତି। କିପରି ଅଭ୍ୟର୍ଥନା ଭଲ ବା ମନ୍ଦ ତାହା ଭୂୟାଁ ଜାଣନ୍ତି, କିମ୍ବା ତାହା ଯେ ଗ୍ରହଣ କରନ୍ତି ସେ ଜାଣନ୍ତି। ସେମାନଙ୍କ ମନ କଥା ଘେନି କଳ୍ପନା ଜଳ୍ପନାର ପ୍ରୟୋଜନ ନାହିଁ, ଯାହା ମନ କଥା ଲୋଡ଼ା ତାହା ଆଡ଼କୁ ଦୃଷ୍ଟି ଦିଆଯାଉ। ବନ୍ଦାପନା ସାରି ଭୂୟାଣୀ ଠିଆ ହୋଇ ରହିଲେ, କିନ୍ତୁ ଛାମୁ ପଟ୍ଟନାୟକଙ୍କ ଛାମୁରେ ଭୀମା ଯେପରି ଥିଲା ସେପରି ନୁହେଁ। କେହି ହେଲେଇ ଗେଲେଇ ହୋଇ ମୁର୍କି ହସି ଅନ୍ୟ ସଙ୍ଗେ କଥା କହୁଛି, କେହି ଠୋ ଠୋ କରି ହସି ଉଠୁଛି, ଜଣେ ହସି ହସି ଆଉ ଜଣଙ୍କ ଉପରକୁ ଢଳି ପଡ଼ୁଛି, କେହି କେବେ ପଛକୁ ମୁହଁ ଫେରାଇ ହସୁଛି, କେହି ତଳକୁ ମୁହଁ ପୋତୁଛି। ସେମାନଙ୍କର ମନୋଭାବ କଥାବାର୍ତ୍ତା ସେମାନେ ଜାଣନ୍ତି। ସମସ୍ତଙ୍କ ପରି ମଧ୍ୟ ଚିନାମାଳୀ ସେହିପରି କରୁଛି, କିନ୍ତୁ ସେ ଶରଦ ଯାମିନୀର ନକ୍ଷତ୍ରମାଳା ମଧ୍ୟରେ ପୂର୍ଣ୍ଣ ସୁଧାକର ବା ଲଳିତା ବିଶାଖାଙ୍କ ମଧ୍ୟରେ ବୃଷଭାନୁ ଜେମାଙ୍କ ପରି ଦେଖାଯାଉଛି। ତଥାପି ଛାମୁ ପଟ୍ଟନାୟକଙ୍କ ମନ ମୋହିବା ପାଇଁ ସେ ଏପରି କରିବା ଜଣାଯାଉନାହିଁ। ସେ ଜାଣେ ଯେ ସେ ସର୍ଦ୍ଦାରର ଝୁଅ, ସର୍ଦ୍ଦାରର ନୂଆ ବୋହୂ, ତାହାର ସ୍ୱାମୀର ପୂର୍ଣ୍ଣ ଯୌବନ, ତାକୁ ସମସ୍ତେ ଭଲ କହିଥାନ୍ତି। ପୁଣି ଭୂୟାଣୀ ଦୋଚାରୁଣୁ ହେଲେ ତାହାର ଜିଇଁବା ଠାରୁ ମରିବା ଭଲ। ଏଣେ ଛାମୁ ପଟ୍ଟନାୟକ ଦରବୁଢ଼ା, ତାଙ୍କ ଜାତି ଭିନ୍ନ, ଏଠାରେ ସେ କଳାଙ୍କ ମଧ୍ୟରେ ଧଳା, ପାଣଙ୍କ ମଧ୍ୟରେ ବ୍ରାହ୍ମଣ ପରି। ସୁତରାଂ ଚିନାବାଳୀ ବା ଅନ୍ୟ ଭୂୟାଣୀଙ୍କ ହସଖେଳ କଥାବାର୍ତ୍ତା ପ୍ରଭୃତି ଛାମୁ ପଟ୍ଟନାୟକଙ୍କର ମନ ନାହିଁ କି ନୟନ ନାହିଁ, ଏଥିରେ ଯେ ଭୂୟାଙ୍କର ଆପତ୍ତି ନାହିଁ ତାହା ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଏଥିରେ କାହାରି ମନରେ କିଛି ସୁଖ ଦୁଃଖ ହେଉଛି କି ନା ତାହା ଭୂୟାମାନେ ଜାଣନ୍ତି, ତାହା ଅନୁମାନ କରାଯାଇ ନପାରେ। କାରଣ ସବୁ ଭୂୟାଁ ଭୂୟାଣୀଙ୍କ ପରସ୍ପର ସମ୍ବନ୍ଧ ଜଣା ନାହିଁ। କେବଳ ଭୀମା ଚିନାମାଳି ପିଛା ପଡ଼ିଥିବା ମାଘପୋଡ଼ା ପର୍ବ ଦିନ ବିଶେଷ ଜଣା ଅଛି। ସେ ଦୁହିଁଙ୍କ ବିବାହ ହେବା ପ୍ରସ୍ତାବ ସେଠାରେ ପଡ଼ିଥିଲା। ଏବେ ଚିନାମାଳି ବାଣାସୁରକୁ ବାହା ହୋଇଗଲାଣି। ଏଥିରେ ଚିନାମାଳି ବା ବାଣାସୁର କିଛି ପ୍ରକାଶ କରିନାହାନ୍ତି। କେବଳ ସାଧୁ ସର୍ଦ୍ଦାରର ଇଚ୍ଛା ଅନୁସାରେ ଏହା ହୋଇଛି। ସାନ ହେଲେ ବି ତିଳ ସର୍ଦ୍ଦାରର ସର୍ଦ୍ଦାରୀ ପାଇବାର ଭୀମାର ଯେ ଆଶା ଥିଲା ତାହା ଆଉ ନାହିଁ। ବିବାହର ଦିନ ଭୀମା ଦୂରରେ ଦୂରରେ ଥାଏ। ଚିନାମାଳି ସଙ୍ଗେ ଅକାଳ ସକାଳେ ଭେଟ ହୁଏ। ଆଜି ପରି ବାପ ଉପସ୍ଥିତିରେ ଭୀମା ଚିନାମାଳିଙ୍କର ମୁହାଁମୁହିଁ କେବେ ଘଟିନଥିଲା। ସୁତରାଂ ଭୀମା ମନରେ କିଛି ହେବାର ସମ୍ଭାବନା। ଏହା ବୋଲି ଯେ ସେ ବାପ କିମ୍ବା ଚିନାମାଳି ଆଡ଼କୁ ଟାକି ରହିଛି ତା ନୁହେଁ। ଭ୍ରୁନାଶା ଅଧର ପ୍ରଭୃତି ମଧ୍ୟ କିଛି ପ୍ରକାଶ କରୁନାହାନ୍ତି। ତାହାର ମନ ହେଉଛି କି ନା ସେ ଜାଣେ, ବାହାରୁ କିଛି ଜଣାପଡ଼ୁନାହିଁ। ତାହା ମନ ଏପରି କେତେକାଳ ଲୁଚି ରହିବ ଦେଖାଯାଉ। ଭୀମା ମନ କଥା ଯେବେ ପ୍ରକାଶ ପାଉ ସେପରି ଡେରିକି ଛାମୁ ପଟ୍ଟନାୟକଙ୍କର ତର ନାହିଁ। ତାଙ୍କ ନିଜ ଓ ଉଆସର ସୁନାବଳା ରୂପାବଳା ଖଟପଲଙ୍କ କାନ୍ଥବାଡ଼ ପ୍ରଭୃତି ସର୍ଦ୍ଦାରେ ଓ ସର୍ଦ୍ଦାରଙ୍କର ଓ ଗାଁର ଧାଙ୍ଗଡ଼ ଧାଙ୍ଗଡ଼ି କୁକୁଡ଼ା ମାଙ୍କଡ଼ ଛେଳି ମେଣ୍ଢା ଛାମୁ ପଟ୍ଟନାୟକ ସଙ୍ଖୁଳି ସାରିଲରୁ କହିଲେ, ସର୍ଦ୍ଦାରେ ଗହଣରେ ରଖିବା ପାଇଁ ତୋ ପୁଅରୁ ଗୋଟିଏ ଦେବାକୁ ଛାମୁରୁ ଆଜ୍ଞା ହୋଇଛି। ସାଧୁ, ଛାମୁ ଗହଣ ଭଳି ମୋର ପୁଅ କାହିଁ? ଛାମୁ ପଟ୍ଟନାୟକ। ବାଣା ଓ ଭୀମା ସର୍ଦ୍ଦାରେ, ସେ ଛୁଆ ଦୁଇଟା ଭାତ ଖାଇ ଜାଣିନାହାନ୍ତି। ଛାମୁ ପଟ୍ଟନାୟକ, ତାଙ୍କୁ ଛାମୁ ଦେଖିଛନ୍ତି ଆଉ ତାଙ୍କ କଥା ଶୁଣିଛନ୍ତି, ସେ ଦୁହେଁ ଛୁଆ କାହିଁକି ହୁଅନ୍ତେ? ସାଧୁ, ଯାହାଙ୍କର ବାପା ମା ଅଛନ୍ତି ସେ ଛୁଆ ନୁହନ୍ତି ଆଉ କ'ଣ? ଛାମୁ ପଟ୍ଟନାୟକ, ଛୁଆ ହେଲେ ବି ଯେତେବେଳେ ଗହଣରେ ରଖିବାକୁ ଛାମୁର ଆଜ୍ଞା ହୋଇଛି ସେତେବେଳେ ୟାକୁ ବଳି ଆଉ କିଛି କଥା ଅଛି? ସାଧୁ ସର୍ଦ୍ଦାର, ତୁ ଯେବେ ସୁନା ପଞ୍ଜରୀରେ ଶୁଆଟାଏ କି ଶାରୀଟାଏ ରଖିବୁ, ସେ ବାଟ ପାଇଲେ ପଳେଇବ ନାହିଁ କି ତାକୁ ଦେଖି ଆଉ ଶୁଆ ସାରି ଆସି ପଞ୍ଜୁରୀରେ ଆପେ ଆପେ ପଶିଯିବେ? ତମ କଥା ଭିନ୍ନେ, ଆମ କଥା ଭିନ୍ନେ। ଛାମୁ ପଟ୍ଟନାୟକ, ଯେତେବେଳେ ଛାମୁଙ୍କର ମନ ହୋଇଛି ସେ ଗୋଟିଏ ନେବେ, ତେବେ ଏତେବେଳେ ଯାହାକୁ ସୁଖ ପାଅ ତାକୁ ପାଖରେ ରଖିନେଲେ ଭଲ ହେବ ନାହିଁ? ସାଧୁ, ବାପା ମାଙ୍କୁ ସଳଖ ସୁନ୍ଦର ଭେଣ୍ଡିଆଟି ଯେପରି ହାତ ଗୋଡ଼ ନଥାଇ ଖଣ୍ଡିଆଟି ସେପରି, ସେ ଛୁଆ ଦିଖଣ୍ଡ ଦାରୁ ଆଗରେ ଦୁବ ପରି ମୁଁ। ସାଧୁର କଥା ନ ଶୁଣୁ ଭୀମା କହିଲା, ବା ମୁଁ ଯିବି, ତୁ ମନା କରନା। ସାଧୁ, ତୁ ଛୁଆଟା କି ଜାଣୁ? ତୁ ଯିବୁ ଆମେ କି କରିବୁ? ଭୀମା, ଭାଇ ଅଛି ପରା। ସାଧୁ, ସେ ଥେଲାକୁ କ'ଣ ହେଲା ଯେ? ତୋରି ପରି ସେ ଛୁଆଟାଏ ନା ଆଉ କ'ଣ? ଛାମୁ ପଟ୍ଟନାୟକ, ଛାମୁ ଆଜ୍ଞା ରଖ, ଭୀମା ବି ତ ରାଜି ହେଲାଣି, ସାଥେ ସାଥେ ନେଇଯିବାକୁ ଛାମୁରୁ ଆଜ୍ଞା ହୋଇଛି, ସେ ମୋ ସାଙ୍ଗରେ ଚାଲୁ, ଏକଥା ପରେ ଦେଖାଯିବ। ଛାମୁ ପଟ୍ଟନାୟକଙ୍କ କଥା କରିବାକୁ ଅନ୍ୟ ଭୂୟାଣୀଏ ବି କହିଲେ। ତାହା ଦେଖିଶୁଣି ଭୀମା ମଧ୍ୟ ରଟ ଧୋଇଲା। ସର୍ଦ୍ଦାର ଅଗତ୍ୟା ସମ୍ମତ ହେଲେ। ମନ କଥା କାହାରିକି କିଛି ନ କହି ଭୀମା ଛାମୁ ପଟ୍ଟନାୟକଙ୍କ ଅନୁଗାମୀ ହେଲା। ଅନ୍ୟ ଭୂୟାଁ ଭୂୟାଣୀଏ ଆପଣା ଆପଣା ବାଟ ଧୋଇଲେ। ଜେଝା ମନ କଥା ଜେଝା ମନରେ ରହିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୁପ୍ରସିଦ୍ଧ ଉପନ୍ୟାସ ଭୀମା ଭୂୟାଁର ତୃତୀୟ ପରିଚ୍ଛେଦ। ରହିଲୁ, ନମସ୍କାର।